ଦ୍ୱାପର ଯୁଗରେ କଦମ୍ବ ବନରେ ତାଙ୍କର ବଂଶୀ ଶୁଣଶୁଣି ଆତ୍ମହରା ହୋଇଥିଲେ ଗୋପପୁରର ଗୋପୀମାନେ।
ସଂସାରକୁ ଭୁଲିଯାଇ ଅପୂର୍ବ ଭକ୍ତିରସରେ ନିମଜ୍ଜିତ ହୋଇ ସେମାନେ ଅନୁଭବ କରୁଥିଲେ କେବଳ ସେହି ରାସେଶ୍ୱରଙ୍କୁ,
ଆଉ ଅଭିମାନ କରି କହୁଥିଲେ,
କାହ୍ନା ତୁ ଆଉ ଏ ଭକ୍ତିର ବଂଶୀ ବଜାନା।